ആകാശവാണി ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ସମ୍ବିଧାନ କେବଳ କିଛି ଧାରାର ସଂକଳନ ନୁହେଁ, ବରଂ ଏହାର ଆଭିମୁଖ୍ୟ ଏବଂ ଶବ୍ଦ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ହାଥରସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 121କୁ ବୃଦ୍ଧି। ଝାଡ଼ଖଣ୍ଡ ରାଜନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ଆଜି ଇଣ୍ଡିମେଣ୍ଟ ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ମସ୍କୋ ଶାନ୍ତି କଥାବାର୍ତ୍ତାକୁ ତ୍ୱରାନ୍ୱିତ କରିବା ପାଇଁ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିବା ନିମନ୍ତେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କିଙ୍କୁ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନ୍ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମ୍ଭିଧାନ କେବଳ କିଛି ଧାରାର ସଂକଳନ ନୁହେଁ, ବରଂ ଏହାର ଆଭିମୁଖ୍ୟ ଏବଂ ଶବ୍ଦ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ରାଜ୍ୟସଭାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଚାଲିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ସମ୍ଭିଧାନ ହେଉଛି ସରକାରଙ୍କୁ ମାର୍ଗଦର୍ଶନ କରିବାର ଏକ ବତୀଘର। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସମ୍ଭିଧାନ ଏବେ 75 ବର୍ଷରେ ପଦାର୍ପଣ କରୁଛି। ସେ କହିଛନ୍ତି ଏନ୍ଡିଏ ସରକାରଙ୍କର ତୃତୀୟ ପାଳିରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ବହୁ କଲ୍ୟାଣମୂଳକ ପଦକ୍ଷେପ ନିଆଯାଉଛି। ଏହି ପାଳିରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ଆଗାମୀ 5 ମଧ୍ୟରେ ଦେଶରେ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 10 କୋଟିରୁ ଅଧିକ କୃଷକ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି। ଆଜି ସକାଳେ ସଦନର ବୈଠକ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ପୁଣି ଥରେ ଆରମ୍ଭ ହୋଇଥିଲା। ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ୍ର ସାଙ୍ଗୱାରା ନାର୍ଜାରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ଟ ଇଷ୍ଟ ନୀତି ଯୋଗୁଁ ଉତ୍ତର ପୂର୍ବ ଅଞ୍ଚଳରେ ଉନ୍ନତି ଘଟିଛି। ସେ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଆସିଛି ଏବଂ ଅନେକ ସନ୍ତାସବାଦୀ ଗୋଷ୍ଠୀ ଶାନ୍ତି ଚୁକ୍ତିନାମା ଉପରେ ସ୍ୱାକ୍ଷର କରିଛନ୍ତି। ଏହା ପୂର୍ବରୁ ଗତକାଲି ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅଧ୍ୟକ୍ଷ ଜଗଦୀପ ଧନକର କହିଛନ୍ତି ଯେ ଏଥିରେ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ଘଟଣା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଆହତମାନଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଏକ ଅଧିକାରୀସ୍ତରୀୟ କମିଟି ଗଠନ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଘଟଣାକୁ ରୋକିବା ପାଇଁ ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ମତ ଦେଇଛନ୍ତି। ରାଜ୍ୟସଭାର ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଦସ୍ୟ ରାହୁଲ ଗାନ୍ଧୀଙ୍କ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ କରିଥିବା ଆକ୍ଷେପର ପ୍ରତିବାଦରେ ଦିଲ୍ଲୀ ବିଜେପି ନେତାଙ୍କ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗଣମାଧ୍ୟମକୁ ସୂଚନା ଦେଇ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ଶ୍ରୀ ଗାନ୍ଧୀ ସବୁବେଳେ ଏଭଳି ଦାୟିତ୍ୱହୀନ ବକ୍ତବ୍ୟ ପ୍ରଦାନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହା ମାଧ୍ୟମରେ ତୁଷ୍ଟିକରଣ ରାଜନୀତିକୁ ଶ୍ରୀ ଗାନ୍ଧୀ ପ୍ରୋହାହନ ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଗାନ୍ଧୀ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ସେ ବିଜେପିକୁ ଲକ୍ଷ୍ୟ କରି ମତ ଦେଇଥିଲେ କୌଣସି ସମ୍ପ୍ରଦାୟ ବିରୁଦ୍ଧରେ ଉଦ୍ଦିଷ୍ଟ ନଥିଲା ବୋଲି କହିଛନ୍ତି। ଉତ୍ତରପ୍ରଦେଶ ହାଥରସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 121କୁ ବୃଦ୍ଧି ପାଇଛି। ଗୁରୁତର ଆହତ 28 ଜଣଙ୍କୁ ଅଲିଗଡ଼, ଆଗ୍ରା ଏବଂ ଏଟା ହାଥରସର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ସିକନ୍ଦ୍ରା ରାଓ ଓ ତହସିଲ ଅନ୍ତର୍ଗତ ଫୁଲରାଇ ଗ୍ରାମର ଭୋଲେ ବାବାଙ୍କ ସତ୍ସଙ୍ଗରେ ଗତକାଲି ଏହି ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଭୋଲେ ବାବାଙ୍କ ଦର୍ଶନ କରିବାକୁ ଚେଷ୍ଟା କରିବାରୁ ଏହି ଅଘଟଣ ଘଟିଥିଲା। ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂ କହିଛନ୍ତି ଏପର୍ଯ୍ୟନ୍ତ 72 ମୃତଦେହକୁ ଚିହ୍ନଟ କରାଯାଇପାରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଗ୍ରା ଜୋନ୍ର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। 24 ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତୀୟ ରିଲିଫ୍ ପାଣ୍ଠିରୁ 2,00,000 ଟଙ୍କା ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୃତକଙ୍କ ପରିବାର ଏବଂ ଆହତଙ୍କ ଲାଗି ସମପରିମାଣର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଝାଡ଼ଖଣ୍ଡ ରାଜନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ଆଜି ଇଣ୍ଡିମେଣ୍ଟ ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ବୈଠକକୁ ଆହ୍ୱାନ କରିଥିଲେ। ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଏବଂ ହେମନ୍ତ ସୋରେନଙ୍କ ମଧ୍ୟରେ ରୁଦ୍ଧଦ୍ୱାର ଆଲୋଚନା ପରେ ଇଣ୍ଡିମେଣ୍ଟ ବିଧାୟକ ଦଳ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜେଏମ୍ଏମ୍, କଂଗ୍ରେସ ଏବଂ ଆର୍ଜେଡି ବିଧାୟକମାନେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟରେ ନେତୃତ୍ୱର ସମ୍ଭାବ୍ୟ ପରିବର୍ତ୍ତନ ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ଆକଳନ କରାଯାଇଛି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଗତମାସ 28 ତାରିଖରେ ଜାମିନ ପ୍ରଦାନ କରିଥିଲେ। ଆଜି ଇଣ୍ଡିମେଣ୍ଟ ବିଧାୟକ ଦଳ ବୈଠକ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କର ଗତକାଲିର ବୈଠକଗୁଡ଼ିକ ମଧ୍ୟ ବାତିଲ କରାଯାଇଥିଲା। ମସ୍କୋ ଶାନ୍ତି କଥାବାର୍ତ୍ତାକୁ ତ୍ୱରାନ୍ୱିତ କରିବା ପାଇଁ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିବା ନିମନ୍ତେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କିଙ୍କୁ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନ୍ ଅନୁରୋଧ କରିଛନ୍ତି। ୟୁରୋପୀୟ ସଂଘର ସଭାପତି ପଦଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ଅର୍ବାନ୍ଙ୍କ ଏହା ହେଉଛି ପ୍ରଥମ ୟୁକ୍ରେନ୍ ଗସ୍ତ। କିଭ୍ଠାରେ ହଙ୍ଗେରୀ ପ୍ରଧାନମନ୍ତ୍ରୀ କହିଛନ୍ତି ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବିରତି ଶାନ୍ତି କଥାବାର୍ତ୍ତାକୁ ଅଧିକ ପ୍ରୋହାହିତ କରିବ। ୟୁକ୍ରେନ୍କୁ ପଶ୍ଚିମ ରାଷ୍ଟ୍ରଗୁଡ଼ିକର ସହଯୋଗକୁ ଶ୍ରୀ ଅର୍ବାନ୍ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସେ ଅନ୍ତରଙ୍ଗ ଅଟନ୍ତି। ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମୋତ୍ରୋ କୁଲେବା କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ଅର୍ବାନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ବିଭିନ୍ନ ଗଠନମୂଳକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ କୁଲେବା କହିଛନ୍ତି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଗତକାଲି ଢାକାଠାରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ହସିନା 1971ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାରତର ସହଯୋଗକୁ ସ୍କରଣ କରିଥିଲେ। ନୌସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି ଜେନେରାଲ ତ୍ରିପାଠୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାମୁଦ୍ରିକ ସୁରକ୍ଷା ଏବଂ ସହଯୋଗ ନେଇ ଆଲୋଚନା ହୋଇଥିଲା। ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା ଏଆଇର କ୍ଷମତାର ଉପଯୋଗ କରିବାରେ ଭାରତର ଦୃଷ୍ଟିକୋଣର ଉଦ୍ଦେଶ୍ୟ ପ୍ରଯୁକ୍ତି ବିଦ୍ୟାକୁ ଲୋକାଭିମୁଖୀ କରିବ। ନୂଆଦିଲ୍ଲୀଠାରେ ଆଜି ଗ୍ଲୋବାଲ୍ ଇଣ୍ଡିଆ ଏଆଇ ଶିଖର ସମ୍ମିଳନୀରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରଯୁକ୍ତି ବିଦ୍ୟା ସମସ୍ତଙ୍କ ପାଇଁ ସୁଲଭ ହେବା ଆବଶ୍ୟକ ବୋଲି ସେ ଜୋର୍ ଦେଇ କହିଛନ୍ତି। ସେ କହିଛନ୍ତି ସରକାର ଖୁବ୍ ଶୀଘ୍ର ଭାରତ ଏଆଇ ମିଶନର ଶୁଭାରମ୍ଭ କରିବ, ଯାହାର ଖର୍ଚ୍ଚ ପ୍ରାୟ 10,000 କୋଟି ଟଙ୍କା ହେବ। ସେ କହିଛନ୍ତି ଏହି ସାର୍ବଜନିକ ଏବଂ ନିଜସ୍ୱ ଭାଗିଦାରୀ ମାଧ୍ୟମରେ 10,000 କିମ୍ବା ତା'ଠାରୁ ଅଧିକ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ ଜିପିୟୁରେ ଏଆଇ କମ୍ପ୍ୟୁଟ୍ ପାରମ୍ପରିକ ଢାଞ୍ଚାରେ ନିବେଶ କରିବ। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଏଆଇର ନୂତନ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଉଚ୍ଚ ଗୁଣବତ୍ତା ସମ୍ପନ୍ନ ହୋଇଥିବ ଏବଂ ଏଥିରେ ଡାଟାସେଟ୍ ମଧ୍ୟ ପ୍ରାପ୍ତ ହେଉଥିବ। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାରେ ଭାରତର ରୋହନ ବୋପନ୍ନା ଏବଂ ତାଙ୍କର ଅଷ୍ଟ୍ରେଲୀୟ ଯୋଡ଼ି ମାଥ୍ୟୁ ଏଭ୍ଡେନ୍ ଆଜି ସନ୍ଧ୍ୟାରେ ମିଳିତ ପୁରୁଷ ବର୍ଗରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବେ। ସେହିଭଳି ଭାରତର ଅନ୍ୟତମ ଖେଳାଳି ସୁମିତ ନାଗଲ ମିଳିତ ପୁରୁଷ ବର୍ଗରେ ତାଙ୍କ ସାଥୀ ଖେଳାଳି ସର୍ବିୟାର ଦୁଲାନ ଲୋଭଚିକ୍ ଆଜି ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବେ। ସମ୍ଭିଧାନ କେବଳ କିଛି ଧାରାର ସଂକଳନ ନୁହେଁ, ବରଂ ଏହାର ଆଭିମୁଖ୍ୟ ଏବଂ ଶବ୍ଦ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ହାଥରସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 121 ବୃଦ୍ଧି। ଝାଡ଼ଖଣ୍ଡ ରାଜନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ଆଜି ଇଣ୍ଡିମେଣ୍ଟ ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ମସ୍କୋ ଶାନ୍ତି କଥାବାର୍ତ୍ତାକୁ ତ୍ୱରାନ୍ୱିତ କରିବା ପାଇଁ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିବା ନିମନ୍ତେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କିଙ୍କୁ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନ୍ ଅନୁରୋଧ କରିଛନ୍ତି। ସମ୍ବାଦ ଶେଷ ହେଲା।